ଦିନରୁ ଅନେକ ଦିନରୁ ମନେ ମନେ ମନ ଖୋଜୁଥିଲା ଯାହାକୁ ଖୋଜୁଥିଲା ଯାହାକୁ ତମେ ସେଇ ତମେ ସେଇ ତମେ ସେଇ ତମେ ସେଇ
ଚ୍ୟାନେଲ ପାଇଁ ଏବେ ଗୋଟେ ବହୁତ ସୁନ୍ଦର ଗୀତଟି ଡବିଙ୍ଗ ହେଲା, ଯେଉଁଟାକି ରୋମାଣ୍ଟିକ ଗୀତ ହେଇଛି। ଯେଉଁ ଗୀତକୁ ଲେଖିଛନ୍ତି ବିଧୁଭୂଷଣ ସାର୍, ମ୍ୟୁଜିକ୍ କମ୍ପୋଜିସନ୍ କରିଛନ୍ତି ବହୁତ ସୁନ୍ଦର ରୋମାଣ୍ଟିକ ୱେରେ ପପୁ ପମ୍ପମ୍ ଭାଇ। ବିଧୁଭୂଷଣ ଚ୍ୟାନେଲଟି ସ୍ପେଶାଲ ଏଇ ନ୍ୟୁ ଇୟର୍ରେ 1 ଇୟର୍ କ୍ରସ୍ କରୁଛି, ବହୁତ ସୁନ୍ଦର ସୁନ୍ଦର ଗୀତ ଆପଣମାନଙ୍କୁ ଭେଟି ଦେଇସାରିଛି ଏଇ ଚ୍ୟାନେଲ। ତ ଆଶା କରୁଛି ଏଇ ନୂଆ ବର୍ଷରେ ନୂଆ ଗୀତଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ମୋ ସହିତ ମୋ କୋ ସିଙ୍ଗର ଅଛନ୍ତି ଦେବେଶ ପତି, ବହୁତ ସୁନ୍ଦର ଗାଇଛନ୍ତି ଡୁଏଟ୍ରେ। ଆଶା କରୁଛି ଆପଣମାନଙ୍କୁ ଏଇ ନୂଆ ଗୀତଟି ଭଲ ଲାଗିବ। ଥ୍ୟାଙ୍କ ୟୁ ସୋ ମଚ୍।
ନମସ୍କାର, ମୁଁ ସିଙ୍ଗର ଦେବେଶପତି। ଆଜି ଗୋଟେ ବହୁତ ସୁନ୍ଦର ଗୀତ ରେକର୍ଡ ହେଲା ପ୍ରତିଭା ଷ୍ଟୁଡ଼ିଓରେ। ଗୀତଟି ବହୁତ ସୁନ୍ଦର ହେଇଛି, ଗୀତଟିକୁ ବହୁତ ସୁନ୍ଦର ଭାବେ ଲେଖିଛନ୍ତି ବିଦୁ ସାର, ଏବଂ ଗୀତଟିକି ବହୁତ ସୁନ୍ଦର ଭାବେ ମ୍ୟୁଜିକ୍ କମ୍ପୋଜିସନ୍ କରିଛନ୍ତି ଆପଣମାନଙ୍କର ଫେଭରେଟ୍ ପପୁ ପମ୍ପ। ମୁଁ ଆଶା କରିବି ଏ ଗୀତଟି ଆପଣମାନଙ୍କୁ ବହୁତ ଭଲ ଲାଗିବ, କାହିଁକିନା ବହୁତ ସୁନ୍ଦର ହେଇଛି ଗୀତଟି। ଗୀତଟିକୁ ମୋ ସହିତ ଗାଇଛନ୍ତି ଆପଣମାନଙ୍କ ଫେଭରେଟ୍ ଦୀପ୍ତିରେଖା, ଯେ ଆଶା କରିବି ଗୀତଟି ଆପଣ ନିହାତି ଭଲ ଲାଗିବ। ଏବଂ ସମସ୍ତଙ୍କୁ ନୂତନ ବର୍ଷର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା। ଜୟ ଜଗନ୍ନାଥ।